କୃଷ୍ଣଚରଣ ବେହେରାଙ୍କ ଗଳ୍ପ ନାରୀ ମେଧର ପ୍ରଥମ ଭାଗ। ଡାଏରୀଟି ମିଳିନଥିଲେ ଅଧ୍ୟାପିକା ମିତା ମହାନ୍ତିଙ୍କର ମୃତ୍ୟୁ ରହସ୍ୟ ବୋଧହୁଏ ଉଦ୍ଘାଟିତ ହୋଇପାରିନଥାନ୍ତା। ଅଧ୍ୟାପିକା ମହାନ୍ତିଙ୍କ ବ୍ରିଫକେସ୍ରୁ ପୋଲିସ ଦ୍ୱାରା ଜବତ ହୋଇଥିବା ସେହି ଗୁରୁତ୍ୱପୂର୍ଣ୍ଣ ଡାଏରୀଟିର ବିଶେଷ ବିଶେଷ ଅଂଶ ବେଶ ଚମକପ୍ରଦ ଆଉ କୌତୁହଳପୂର୍ଣ୍ଣ। 9/2/1982 ଆମ ବିବାହର 2 ବର୍ଷ ପରେ ଏବେ ମୋର କୋଳ ପୂର୍ଣ୍ଣ ହେଲା। କେଡ଼େ ସୁନ୍ଦରିଆ ହୋଇଛି ପିଲାଟା, ପାନପତ୍ର ଆକୃତିର ସାନ ତୋରା ମୁହଁଟି, ମଥାରେ କୁଞ୍ଚୁ କୁଞ୍ଚିଆ ରେଶମି କେଶ, କନ୍ଦାକଟା ବେଶୀ କରୁନି, ବଡ଼ ଶାନ୍ତ। ବିରାଜ ଖୁସି ହୋଇ ତାର ନାମ ଦେଇଛନ୍ତି ଗୀତା, ଭଗବତ ଗୀତା ଭଳି ପବିତ୍ର, ଆମ ଗଭୀର ପ୍ରେମର ମହତ ଫଳ। 12/6/1982 ନାତୁଣୀଟିଏ ପାଇ ଶାଶୁ ଶ୍ୱଶୁର ଉଭୟ ଯେ ସନ୍ତୁଷ୍ଟ ନୁହନ୍ତି ତାହା କମ୍ କ୍ରମେ ସ୍ପଷ୍ଟ ହୋଇଉଠୁଛି। 4 ବେଳେ କଲେଜରୁ ଆସି ଘରେ ଗୋଡ଼ ଦେଇଛି କି ନାହିଁ ଶାଶୁ ପାଟି କରି କହିଲେ, ଗୋଟାଏ ଝିଅ ତ ତୁ ଜନ୍ମ କରୁଛୁ, ତା ଗୁଣ କହିଲେ ନ ସରେ। ଆଜି ଦିନ ସାରା ଖାଲି କାନ୍ଦୁଛି, ମଣିଷକୁ ଟିକେ ରଖେଇ ଥୋଇ ଦଉନି, ନେ ଧର ତୋ ଅଲାଗିଲା ଝିଅକୁ। ଶ୍ୱଶୁରେ କଥାରେ କ୍ଷୟ ଯୋଡ଼ି କହିଲେ, ଯଦି ଠିକ ବଢ଼େଇ କୋଢ଼େଇ ପାରିବ ନାହିଁ ତାହେଲେ ଝିଅ ଜନ୍ମ କରୁଥିଲ କାହିଁକି, ପଠେଇ ଦିଅ ତାକୁ ତାର ମାମୁଁ ଘରକୁ, ଆମେ ବୁଢ଼ାବୁଢ଼ୀ ଦିଟା ତାକୁ ଆଉ ସମ୍ଭାଳି ପାରିବୁ ନାହିଁ। ମୁଁ ଆଉ କହିବି କ'ଣ, ନୀରବରେ ଗୀତାକୁ କୋଳ କଲି। ଗୀତାର କାନ୍ଦ ବନ୍ଦ ହୋଇଗଲା। ପୁଅଟିଏ ଜନ୍ମ ହୋଇଥିଲେ ସେ ଯେପରି କେବେ କନ୍ଦାକଟା କରିନଥାନ୍ତା, ତାକୁ ଯେପରି ବୁଢ଼ାବୁଢ଼ୀ ସମ୍ଭାଳି ପାରିଥାନ୍ତେ। ଶାଶୁ ଶ୍ୱଶୁରଙ୍କର ଏ କଥା ବିରାଜଙ୍କୁ ଜଣାଇଲି। ସବୁ ଶୁଣି ବିରାଜ କହିଲେ, ଛାଡ଼ ସେ କଥା, ଝିଅକୁ ଦେଖାଶୁଣା କରିବା ପାଇଁ ଆମେ ଗୋଟେ ଆୟା ରଖିବା। 7/8/1982 ଆୟା ଉପରେ ଶାଶୁ ସବୁବେଳେ ଖିଟଖିଟ ହେଉଛନ୍ତି, ବେଶୀ ଖାଇଯାଉଛି, ବହି ନେଉଛି ବୋଲି ଆୟାକୁ ଦେଖେଇ ଶୁଣି କହୁଛନ୍ତି। ଆୟାଟି ମଧ୍ୟ ଆଉ ଏଠି କାମ କରିପାରିବ ନାହିଁ ବୋଲି କହିସାରିଲାଣି। ବିରାଜଙ୍କୁ କହିଲି, ତମେ ତ ବାହାରେ ବାହାରେ ରାଜନୀତି କରି ବୁଲିଲ, ଘର କଥା କିଛି ବୁଝିଲ ନାହିଁ, ମୁଁ କଲେଜ ଚାକିରି ଛାଡ଼ିଦେଉଛି, ଗୀତାର ବର୍ତ୍ତମାନ ଉପଯୁକ୍ତ ଲାଳନ ପାଳନ ଦରକାର। ଆୟା କାମ ଛାଡ଼ିଦେବାକୁ ନୋଟିସ ଦେଇସାରିଲାଣି। ବିରାଜ କିଛି କ୍ଷଣ ଗୁମ୍ ମାରି ରହିଗଲେ, ତାପରେ କହିଲେ, ଚାକିରି ଛାଡ଼ିବ କାହିଁକି, ମୁଁ ତ ବାରବୁଲା ବେକାର ଲୋକ, କେବେ MLA କିମ୍ବା MPଟା ହେବାର ସୁଯୋଗ ମିଳିବ ଜାଣେ ନା, ବର୍ତ୍ତମାନ ତମରି ଉପରେ ନିର୍ଭର କରି ଚଳୁଛି, ତମେ ଚାକିରି ଛାଡ଼ିଲେ ଆମେ ଚଳିବା କିପରି, ଝିଅ ବଡ଼ ହେଲା ଯାଏ ଟିକେ କଷ୍ଟମଷ୍ଟେ ଚଳେଇ ନିଅ, ଏବେ ବାବା ମାଙ୍କର ଚିଡ଼ଚିଡ଼ା ସ୍ୱଭାବର କାରଣ ତମେ ବୁଝିପାରୁଥିବ, ପୋଲିସ ଚାକିରିରୁ ଅବସର ନେଲା ପରେ ହାତକୁ ଆଉ କଞ୍ଚା ପଇସା ଆସୁନାହିଁ କି ହାକିମାତି କରିବା ବି ଚଳୁନାହିଁ, କିନ୍ତୁ ଶାଶୁ ଶ୍ୱଶୁର ଚିଡ଼ିଚିଡ଼ା ସ୍ୱଭାବର ଅସଲ କାରଣ କ'ଣ ଏଇଆ। ବିରାଜଙ୍କୁ ଅସଲ କାରଣଟା କହିବାକୁ ମୋର ତୁଣ୍ଡ ଖୋଲିଲା ନାହିଁ, କେତେଦିନ ଏପରି ଅଶାନ୍ତିରେ କଟିବ ଭଗବାନ ଜାଣନ୍ତି। 7/5/1983 ମୋର ମାସ ଗଡ଼ିଯାଇଛି ଜାଣି ଶାଶୁ ଏବେ ପୁଅଟିଏ ପାଇଁ ଦିଅଁ ଦେବତା ପୂଜା ଆରମ୍ଭ କରିଦେଇଥିବାର ଦେଖୁଛି। ମୋର ଡାହାଣ ବାହୁରେ କେଉଁଠୁ ଗୋଟାଏ ଡେଉଁରିଆ ଆଣି ବାନ୍ଧିଛନ୍ତି। 30/6/1983 ଆଜି ସକାଳେ ଶ୍ୱଶୁର ଜଣେ ଜ୍ୟୋତିଷଙ୍କୁ ଡକି ବିରାଜଙ୍କର ଜାତକ ଗଣନା କରାଇଲେ। ମୋ ଜାତକ ବି ଖୋଜା ପଡ଼ିଲା। ମୁଁ ବାପ ଘରେ ଜାତକଟି ଛାଡ଼ିଦେଇ ଆସିଥିବାରୁ ଶାଶୁ ଶ୍ୱଶୁର ଉଭୟ ବିରକ୍ତ ହେଲେ। ଶେଷରେ ଜ୍ୟୋତିଷ ମୋର ହାତ ଦେଖି ଗଣନା କଲେ, ଏଥର ପୁଅଟିଏ ହେବ ବୋଲି କହିଲେ। ବିଭିନ୍ନ ରିଷ୍ଟ ଖଣ୍ଡନ ପାଇଁ ଷଠୀ ପୂଜା କରିବାକୁ ବରାଦ କରିଗଲେ। 25/7/1983 ବହୁତ ଭାବି ଚିନ୍ତି ଶେଷରେ ମୁଁ ବିରାଜଙ୍କୁ ଶାଶୁ ଶ୍ୱଶୁରଙ୍କର ଆନ୍ତରିକ ଇଚ୍ଛାଟି ଜଣାଇଦେଲି। ବିରାଜ କହିଲେ, ବାପା ମାଙ୍କର ସେପରି ଇଚ୍ଛା ଅତ୍ୟନ୍ତ ସ୍ୱାଭାବିକ, ଆଶା କରାଯାଉ ଏଥର ଆମର ପୁଅଟିଏ ହେବ, ସେମାନେ ସନ୍ତୁଷ୍ଟ ହେବେ। କିନ୍ତୁ ମୋ ଦୃଷ୍ଟିରେ ପୁଅ ଝିଅ ଭିତରେ କୌଣସି ପାର୍ଥକ୍ୟ ନାହିଁ। ଏବେ ଏହ୍ଲାବାଦରେ ନିଖିଳ ଭାରତ ନାରୀ ସମ୍ମିଳନୀରେ ମୁଁ ଭାଷଣ ଦେଇ କହିଛି, ନାରୀ ଯେତେବେଳେ ସମାଜର ସବୁ କ୍ଷେତ୍ରରେ ପୁରୁଷ ସହ ସମକକ୍ଷ ହେଲାଣି, ଆଉ ନାରୀ ପୁରୁଷ ମଧ୍ୟରେ ଭେଦଭାବ କାହିଁକି, ନାରୀ ନିର୍ଯାତନା ଆଉ ଚଳିବ ନାହିଁ, ତା ବନ୍ଦ କରିବା ପାଇଁ ନିଖିଳ ଭାରତ ନାରୀ ସମ୍ମିଳନୀକୁ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ହେବ। ସମ୍ମିଳନୀର ଏକ ମୁଦ୍ରିତ ମ୍ୟାନିଫେଷ୍ଟୋ ଆଣି ବିରାଜ ମୋତେ ଦେଖାଇଲେ। ତହିଁରେ ଭାରତୀୟ ନାରୀ ସମାଜର ଉନ୍ନତି ଓ ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳନ ପକ୍ଷରୁ ଗୃହୀତ ବିଭିନ୍ନ ପଦକ୍ଷେପର ଉଲ୍ଲେଖ ରହିଛି। ଯୌତୁକ ଦେବାନେବା ବନ୍ଦ କରିବା, କେବଳ ଯୌନ ପ୍ରତିଭୂ ବା ଗର୍ଭଧାରଣର ଯନ୍ତ୍ର ରୂପେ ନାରୀକୁ ବିବେଚନା କରିବାର ନିନ୍ଦା, ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ପାଇଁ ପ୍ରତିଷ୍ଠିତ ହେଉଥିବା କ୍ଲିନିକ ଗୁଡ଼ିକୁ ବନ୍ଦ କରିବା, ଗର୍ଭପାତ ଦ୍ୱାରା କନ୍ୟା ଭ୍ରୂଣ ହତ୍ୟାକୁ ବେଆଇନ କରିବା ଇତ୍ୟାଦି। ବଡ଼ ଆନନ୍ଦର କଥା, ନିଖିଳ ଭାରତ ନାରୀ ସମ୍ମିଳନୀର ଜୟ ହେଉ। 4/10/1983 ଆଜି ପୁଣି ସକାଳୁ ଦ୍ୱିପହର ଯାଏଁ ଘରେ सठी पूजा और यज्ञ चलला मोते ओ विराज को सेदिन उपवास रहिबा पई सासु कहले 8/1/1984 सासु ससुरंकर मनोवांछा पूर्ण हला नाही कि विराज कर आशा मध्य सफल हला नाही एथर मध्य झीटी जन्म हला डेलीवरी परे परे सासु दुख ओ क्रोध रे हॉस्पिटल छाड़ी चली गले घर को जाई सासु ससुरंकर किपरि सम्मुखीन होबि चिंता करूछि एणिकी नीता अपामर एकमात्र भरोसा विराज मुहरे लक्ष्य कली सुखिला हस से मत सांत्वना देवार लगिले तमें किसी चिंता करना आमर आसंता संतान पुओटे निश्चित हेब भगवान किपरि ओ केते दिन मनीष ए आशा नहीं बंची रहिबो 15/3/1984 जहाँ आशंका करूथिले सेया हेला ए झियटी घरे काहारी ठारु सेपरी स्नेह श्रद्धा पाऊ नहीं एपरिक विराज मध्य कर छड़ा होई रहउचंती प्रथम झियर ना से देथिले द्वितीयटीर ना मोते देबाकु हेला रीता हा बिचारी हतभागिनीटाए गीता ठारु अधिक सुंदर गोरा तक तक डौल डौल होईछि कोन आत्मीय स्वजनक ठारु एमती अवहेला पाइबा पई 2/7/1984 काली राति रे विराजंकर आदर सुहाग मत भारी भल लागिला प्राय वर्षे हला आमे दुहे परस्पर को एते निबिड ओ घनिष्ठ भावरे पाई नथिलु केमती केतेबेले राति पाइगला मते जणा नाही तांकरी बाहुरे मथा थोई मु सोई जाइथिली रीतार कांदणा रे निद भांगिगला देखली निद बावळा रे गीता आपणार डाहाण हातटी रीतार मुह उपर लदि देछि 18/11/1984 सासु ससुरंकर मतिगति देखी गीता को मु मो माँ पाखकु पठाई देछि गीता बड़ हेउछि धीरे धीरे सब कथा बुझिबार क्षमता अर्जन करुछि घरर कदाच्य परिवेश ठारु से दूरै रहु सासु ससुरंकर विषाक्त मनोभावर शिकार न हेउ आश्चर्य कथा गीता को मु भल पाउथिले हे विराज तहार मामू घर को जाई रहिबार काही आपत्ति तो कले नहीं बरं कहिले रीता तो आम पाखरे रहिला मु मझिरे मझिरे जाई गीता को ता मामू घर देखि आसिबि 12/4/1985 मोर पुणी मास गड़ी जाइछि जानी सासुंकर पूर्वपरि दिय देवता पूजा आरंभ होइगला ससुरंकर चालिला जातक गणना मत बड़ खराब लगुच्छी कॉलेज रे जो 4-5 घंटा रहे सांगसाथी मेल एवं छात्र छात्री गहन रे समय कटि जाए छात्र छात्री को दर्शन तर्कशास्त्र पढ़ाइला बेले भल लगे रीता नथिले मु बोधुए घर को आसंती नाही विराज तो 15 दिन हला पार्टी काम रे जाई दिल्ली रे श्रोता बंधु एठी रखुचु कृष्णचरण बेहरा गल्प नारी मेधर प्रथम भाग रहिलु नमस्कार।